ସେଗୁଡ଼ା ଉଠେଇକି ସେପଟ ସାଇଡ଼ ରଖିଲୁ, ସେଗୁଡ଼ା ଉଠା 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 ସେପଟୁ। ହଁ ସେଗୁଡ଼ା ଏପଟେ ଆଣ। ହଁ କ'ଣ ହେଲା?
ତୁ ଏନଗେଜମେଣ୍ଟ ଭାଙ୍ଗି
ହଁ ଭାଙ୍ଗିଦେବା। ଏ ସେଗୁଡ଼ା ରଖୁନୁ କାହିଁକି ତୁ?
ଭାଇ ମୁଁ କିଛି ସିରିୟସଲି କହୁଛି,
କ'ଣଟା ସିରିୟସଲି କହୁଛୁ?
ମୁଁ ଏନଗେଜମେଣ୍ଟ କରିପାରିବିନି।
ଆରେ ଗେଷ୍ଟ ମାନେ ଆସିବେ, ଏନଗେଜମେଣ୍ଟ ଭାଙ୍ଗି ତୁ କ'ଣ ମଜାକ ଚାଲିଛି ନା କ'ଣ ଏଗୁଡ଼ାକ?
ଭାଇ ମୁଁ ଆଉ ଭଲ ପାଉଛି।
ତୁ ସିରିୟସଲି କହୁଛୁ?
ନାଇଁ ତୁ କିଛି କର,
ଆଗରୁ କାହିଁ କହିଲୁନୁ?
ଭାଇ ମୁଁ କନଫ୍ୟୁଜ୍ ଥିଲି।
କିଏ ସେ, କିଏ ସେ ପିଲା?
ହଁ ତୋ ଯେଉଁ ସାଙ୍ଗ ବେଷ୍ଟ ଫ୍ରେଣ୍ଡ। ହଁ
ହଁ ଯା ତୁ
ତୁ ବୁଝିଦେବ ନା?
ଦେଖୁଛି।
ହଁ
ମିଲିର ଏନଗେଜମେଣ୍ଟ ଫିକ୍ସ ହେଇଯାଇଥିଲା, ବଟ୍ ସିଏ ଗୋଟେ କାହାକୁ ଭଲ ପାଉଛି, ସେଥିପାଇଁ ମୋତେ ଭାଙ୍ଗିବାକୁ ବୁଝେଇବାକୁ କହିଲା। ଆଉ ସେଇଠି ରହିଲେ ମୁଁ ଘରକୁ ବୁଝେଇ ପାରିବିନି। ତୁ ଗୋଟେ କାମ କର, ତାକୁ ଟିକେ ଧରିକି ବାହାରକୁ ଯା। ଆସିଲାଣି ସେ।
ତୁ ଏବେ ବି କହିବୁନି ନା?
ତୋ ବୟଫ୍ରେଣ୍ଡ କିଏ?
ମାନେ ସିରିୟସ୍ଲି ତୁ ପଚାରୁଛୁ? ଷ୍ଟୁପିଡ୍, ମୁଁ ତତେ ଭଲ ପାଏ।
तुम गोला दी गोला।